आकाशवाणी। संवाद पढ़ुछन्ति प्रज्ञा परिमिता जेना। प्रधानमंत्री आसंताकाली राजस्थान एवं गुजरात गस्तरे जाई विभिन्न विकासमूलक प्रकल्पर करिबे उद्घाटन और शिलान्यास। किशोरीमानंक पाई देशव्यापी एचपीवी टीकाकरण कार्यक्रमर करिबे शुभारंभ। बजेट्रे शासन व्यवस्थारे स्वच्छता सह लोकंक जीवनधारण मान सहज करिबा उपरे गुरुत्व दियाजाइथिबा कहिले प्रधानमंत्री। चलित आर्थिक वर्षर तृतीय त्रैमासिक देशर आर्थिक अभिवृद्धि हार 7.8% रहिथिबा सूचना। भारत ब्रिटेन मध्ये द्विपाक्षिक स्वार्थ संबलित विभिन्न प्रसंग नै आलोचना। एवं T20 विश्वकप क्रिकेट प्रतियोगितार आज द्वितीय ग्रुप्र सुपर 8 पर्याय मैच इंग्लैंड और न्यूजीलैंड मध्ये जारी। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଏବଂ ଗୁଜରାଟ ଗସ୍ତରେ ଯିବେ। ରାଜସ୍ଥାନ ଗସ୍ତ କାଳରେ ଶ୍ରୀ ମୋଦି ଆଜମିରଠାରେ 16,000 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସହରାଞ୍ଚଳ ବିକାଶ, ପାନୀୟ ଜଳ ଯୋଗାଣ, ସଡ଼କ, ଜଳସେଚନ, ଶକ୍ତି, ଶିଳ୍ପ, ଭିତ୍ତିଭୂମି କ୍ଷେତ୍ର ରହିଛି। ସେ ସେଠାରେ ଜନସାଧାରଣଙ୍କୁ ମଧ୍ୟ ଉଦ୍ବୋଧନ ଦେବେ। ଶ୍ରୀ ମୋଦି ଜରାୟୁକଟ ନିରାକରଣ ଲାଗି 14 ବର୍ଷର କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍ପିଭି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ରାଜ୍ୟରେ ସଡ଼କ ଯୋଗାଯୋଗ ବିକାଶ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ବନ୍ଦିକ୍ୟୁରୁ ଜୟପୁର 4 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସ୍ ୱେ, 8 ଲେନ୍ ବିଶିଷ୍ଟ ଦିଲ୍ଲୀ ବଦୋଦରା ସଡ଼କ ଆଦି ଅନେକ ଜାତୀୟ ରାଜପଥ ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସେହିପରି ଯୋଧପୁର ନଗରକୁ ସଂଯୋଗ କରୁଥିବା 4 ଲେନ୍ ବିଶିଷ୍ଟ ସଡ଼କ ବାରାନ୍ ଜିଲ୍ଲାରେ ମାଲାମରି ମାଙ୍ଗ୍ରୋନ୍ ବାରାନ୍ ରାଜ୍ୟ ରାଜପଥର ଶିଳାନ୍ୟାସ କରିବେ। ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସଂସ୍ଥାନରେ ନବନିଯୁକ୍ତ 21,800ରୁ ଉର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତରେ ଯାଇ ସାନନ୍ଦଠାରେ ସେମିକଣ୍ଡକ୍ଟର ନିର୍ମାଣ, ପରୀକ୍ଷଣ ଏବଂ ପ୍ୟାକେଜିଂ ନେଇ ହୋଇଥିବା ମାଇକ୍ରନ୍ ସେମିକଣ୍ଡକ୍ଟର ଭାରତୀୟ ପ୍ରଯୁକ୍ତିବିଦ୍ୟା ନିଗମର ଉଦ୍ଘାଟନ କରିବେ। ଏହି ଅବସରରେ ମୋଦି ସେଠାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାପକ କରିବା, ଜନସାଧାରଣଙ୍କ ଜୀବନ ଧାରଣ ସହଜ କରିବା ଏବଂ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ କେନ୍ଦ୍ର ବଜେଟ୍ରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିକଶିତ ଭାରତ ପାଇଁ ପ୍ରଯୁକ୍ତି ବିଦ୍ୟା, ସଂସ୍କାର ଏବଂ ଅର୍ଥ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
ରାଷ୍ଟ୍ରୀୟ ବଜେଟ୍ ପଲିସି ରୋଡ୍ମ୍ୟାପ୍ ହୋତା ହେ, ଇସଲିଏ ବଜେଟ୍ କି ପ୍ରଭାବଶୀଳତା କା ଆକଳନ ବି ठोस पैरामीटर्स पर किया जाना चाहिए। ऐसी नीतियां जो इंफ्रास्ट्रक्चर का विस्तार करें, जो क्रेडिट के प्रवाह को आसान बनाएं, जो ईज ऑफ डूइंग बिजनेस बढ़ाएं, जो गवर्नेंस में ट्रांसपेरेंसी बढ़ाएं, जो जनता का जीवन आसान बनाए।
କେନ୍ଦ୍ର ବଜେଟ୍ରେ ଆବଣ୍ଟିତ ଅର୍ଥ ପରିମାଣ 12,00,000 କୋଟି ଟଙ୍କା ଅତିକ୍ରମ କରିଛି। କେନ୍ଦ୍ରୀୟ ବଜେଟ୍ ଏକ କ୍ଷଣସ୍ଥାୟୀ ବାଣିଜ୍ୟ ନଥିପତ୍ର ନୁହେଁ, ବରଂ ଏହା ହେଉଛି ଏକ ନୀତିଗତ ରୋଡ୍ମ୍ୟାପ୍। ବଜେଟ୍ର ପ୍ରଭାବକୁ ଦୃଢ଼ ଏବଂ ପ୍ରକୃତ ମାନକ ମାଧ୍ୟମରେ ମୂଲ୍ୟାଙ୍କନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପ, ବ୍ୟବସାୟ କରିବାରେ ସହଜତାରେ ଉନ୍ନତି ଆଣିବା ସହ ପ୍ରଯୁକ୍ତିବିଦ୍ୟା ଆଧାରିତ ଶାସନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିଛି। ବିଭିନ୍ନ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଉତ୍କୃଷ୍ଟତା ଓ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଘୋଷିତ ସଂସ୍କାରର ସଠିକ୍ କାର୍ଯ୍ୟାନ୍ୱୟନ ଉପରେ ମଧ୍ୟ ମୂଲ୍ୟାଙ୍କନ କରାଯିବା ନେଇ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃତ୍ରିମ ବୁଦ୍ଧିମତା, ଯୋଗାଣ ଶୃଙ୍ଖଳ ଏବଂ ତଥ୍ୟ ବିଶ୍ଳେଷଣ ଆଧାରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ୱେବିନାରରେ ଶିଳ୍ପୋଦ୍ୟୋଗ, ଆର୍ଥିକ ପ୍ରତିଷ୍ଠାନ, ବଜାର ଅଂଶଗ୍ରହଣକାରୀ, ସରକାର, ଶିଳ୍ପ ନିୟାମକ ଏବଂ ଶିକ୍ଷାନୁଷ୍ଠାନର ପ୍ରମୁଖ ଅଂଶୀଦାର ପ୍ରମୁଖ ଯୋଗ ଦେଇଥିଲେ। ଦେଶର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ 7.8% ପହଞ୍ଚିଛି। 2025-26 ଆର୍ଥିକ ବର୍ଷରେ ମୋଟ ଅଭିବୃଦ୍ଧି ହାର 7.6% ଆକଳନ କରାଯାଇଥିଲା, ଯାହାକି 2024-25 ଆର୍ଥିକ ବର୍ଷରେ ଏହାର ପରିମାଣ 7.1% ଥିଲା। କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ 2022-23 ଆଧାର ବର୍ଷ ଅନୁଯାୟୀ ବାର୍ଷିକ ଏବଂ ତ୍ରୈମାସିକ ଆକଳନ ରିପୋର୍ଟ ଆଜି ଜାରି କରାଯାଇଛି। ଏହା ପୂର୍ବରୁ 2011-12 ବର୍ଷକୁ ଆଧାର ବର୍ଷ ଭାବେ ଗ୍ରହଣ କରାଯାଇ ଆର୍ଥିକ ଅଭିବୃଦ୍ଧି ଆକଳନ କରାଯାଉଥିଲା। ସେହିପରି ମନ୍ତ୍ରଣାଳୟ ପକ୍ଷରୁ ଦ୍ୱିତୀୟ ତ୍ରୈମାସିକରେ ଆର୍ଥିକ ଅଭିବୃଦ୍ଧି ହାର 8.4% ଏବଂ ତୃତୀୟ ତ୍ରୈମାସିକରେ 7.8% ହେବାର ଆକଳନ କରାଯାଇଛି। ଦେଶର ଅର୍ଥନୈତିକ ବିକାଶ ଦିଗରେ ନିର୍ମାଣ କ୍ଷେତ୍ର ଅଧିକ ଅବଦାନ ରହିଥିବା ମନ୍ତ୍ରଣାଳୟ କହିଛି। 2023-24 ଏବଂ 2025-26 ଆର୍ଥିକ ବର୍ଷରେ ଏହି କ୍ଷେତ୍ରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହୋଇଥିବା ଜଣାଯାଇଛି। 2025-26 ଆର୍ଥିକ ବର୍ଷରେ ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ, ପ୍ରସାରଣ ଜନିତ ସେବା ଆଦି କ୍ଷେତ୍ରଗୁଡ଼ିକରେ 10.1% ଅଭିବୃଦ୍ଧି ହାର ହାସଲ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡକ୍ଟର ଭି ଆନନ୍ଦ ନାଗେଶ୍ୱରନ୍ କହିଛନ୍ତି, ବିଶ୍ୱରେ ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗତି କରୁଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସଦ୍ୟତମ ଜିଡିପି ହାର ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲଗାତାର ଗତ 3 ବର୍ଷ ଧରି ଦେଶର ମୋଟ ଅଭିବୃଦ୍ଧି ହାର 7%ରୁ ଉର୍ଦ୍ଧ୍ୱ ରହିଛି। ସେ କହିଛନ୍ତି, ସଦ୍ୟତମ ସୂଚନା ଅନୁଯାୟୀ ଜିଡିପି ହାର 11% ନିକଟବର୍ତ୍ତୀ ହୋଇପାରିବ ଏବଂ 4 ଟ୍ରିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିବ। କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟାଳୟ ମନ୍ତ୍ରଣାଳୟ ସଚିବ ସୌରଭ ଗର୍ଗ କହିଛନ୍ତି, 2022-23 ନୂତନ ଆଧାର ବର୍ଷ ଭିତ୍ତିରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ସୁଦ୍ଧା ତୃତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର 7.8% ହୋଇପାରିଛି। ନୂଆଦିଲ୍ଲୀଠାରେ ଆଜି ଷଷ୍ଠ ଭାରତ ବ୍ରିଟେନ୍ ସ୍ୱରାଷ୍ଟ୍ର ବ୍ୟାପାର ଆଲୋଚନା ଅନୁଷ୍ଠିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଉଭୟ ପକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ସନ୍ତାସବାଦ ଏବଂ ବିଭିନ୍ନ ଅପରାଧମୂଳକ କାର୍ଯ୍ୟ ବିରୁଦ୍ଧରେ ସଂଗ୍ରାମ ଲାଗି ଆପୋଷ ସହଯୋଗ ନେଇ କଥାବାର୍ତ୍ତା ହୋଇଥିଲା। ଆଲୋଚନା କାଳରେ ବ୍ରିଟେନ୍ରେ ଭାରତ ବିରୋଧୀ ସଂଗଠନର କାର୍ଯ୍ୟକଳାପ, ଖାଲିସ୍ତାନୀ ସନ୍ତାସବାଦ, ନିଶା ଚୋରାଚାଲାଣ, ସାଇବର ସିକ୍ୟୁରିଟି, ଅପରାଧିକ ନ୍ୟାୟିକ ବ୍ୟବସ୍ଥା ଆଦି ବିଷୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଭାରତ ପକ୍ଷରୁ ସଚିବ ଡକ୍ଟର ରାଜେନ୍ଦର କୁମାର ଏବଂ ବ୍ରିଟେନ୍ ପକ୍ଷରୁ ଦ୍ୱିତୀୟ ସ୍ଥାୟୀ ସଚିବ ସାଇମନ୍ ରିଡ୍ଲେ ନେତୃତ୍ୱ ନେଇଥିଲେ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କୁନୋ ନ୍ୟାସନାଲ୍ ପାର୍କରେ ମାଇ ଚିତାବାଘ ଜାମିନୀଠାରୁ 4 ଚିତାବାଘ ଛୁଆ ଜନ୍ମଲାଭ କରିଥିବା ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି, ସମସ୍ତ 4 ବାଘ ଛୁଆ ସୁସ୍ଥ ଥିବା କହିଛନ୍ତି। ଚିତା ପ୍ରକଳ୍ପ ଅଧୀନରେ ବିଜ୍ଞାନଗତ ପରିଚାଳନା ଏବଂ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ଚିତାବାଘ ସଂଖ୍ୟାରେ ଉନ୍ନତି ଘଟିଥିବା ସେ ପ୍ରକାଶ କରିଛନ୍ତି। ଭାରତରେ ଏବେ ଚିତାବାଘ ସଂଖ୍ୟା 39 ପହଞ୍ଚିଛି। ଭାରତ ଏବଂ ଇଟାଲୀ ପ୍ରତିରକ୍ଷା ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ଲାଗି ଶିଳ୍ପ ଭାଗିଦାରିତାରେ ଉନ୍ନତି ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି। ରୋମ୍କୁ ଦୁଇଦିନିଆ ଗସ୍ତରେ ଯାଇଥିବା ପ୍ରତିରକ୍ଷା ଉତ୍ପାଦନ ସଚିବ ସଞ୍ଜୀବ କୁମାର ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ, ପ୍ରତିରକ୍ଷା ଶିଳ୍ପ କରିଡର କ୍ଷେତ୍ରରେ ଦେଶର ନୀତି ଏବଂ ରୂପରେଖ ସମ୍ପର୍କରେ ଅବଗତ କରାଇଛନ୍ତି। ସେ ଇଟାଲୀର ପ୍ରତିରକ୍ଷା ସଚିବ ମାଟେଓ ପିରେଗାଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଗୋଆସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆୟୋଜିତ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଗୋଆର ବହୁସଂଖ୍ୟକ ଛାତ୍ର ଏବଂ ଯୁବବର୍ଗ ଏକତ୍ରିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ମନ୍ତ୍ରୀ ସୁଭାଷ ଫଲଦେଶାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୁବବର୍ଗଙ୍କୁ ନିଶା ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ପରାମର୍ଶ ଦେଇଥିଲେ। ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ସମସ୍ତେ ନିଶା ବିରୋଧରେ ମିଳିତ ଶପଥ ଗ୍ରହଣ କରିଥିଲେ। ଏଥିରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ନିଶାମୁକ୍ତ ଭାରତ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏହି ଲକ୍ଷ୍ୟ ପୂରଣ ଲାଗି ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ କହିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ହମିରପୁର ଜିଲ୍ଲା ଜାସ୍କୋଟ୍ଠାରେ ନିର୍ମାଣାଧୀନ ହେଲିପୋର୍ଟର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏହି ବନ୍ଦର ନିର୍ମାଣ କାର୍ଯ୍ୟରେ 18 କୋଟି ଟଙ୍କା ବ୍ୟୟ କରାଯାଇଛି। ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଚଳିତ ବର୍ଷ ମେ ମାସ ସୁଦ୍ଧା ଶେଷ କରିବା ଲାଗି ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇସିସି ପୁରୁଷ ବର୍ଗ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ଦ୍ୱିତୀୟ ଗ୍ରୁପ୍ର ସୁପର 8 ପର୍ଯ୍ୟାୟ ମ୍ୟାଚ୍ କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମ୍ଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଛି। ନ୍ୟୁଜିଲାଣ୍ଡ ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ନ୍ୟୁଜିଲାଣ୍ଡ ଦଳ 2 ଓଭରରେ କୌଣସି ୱିକେଟ୍ ନ ହରାଇ 8 ରନ୍ ସଂଗ୍ରହ କରିଛି। ଭାରତ ଏହାର ଅନ୍ତିମ ସୁପର 8 ପର୍ଯ୍ୟାୟ ମ୍ୟାଚ୍ ଆସନ୍ତା ରବିବାର ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଏବଂ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍ପିଭି ଟିକାକରଣ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ବଜେଟ୍ରେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ସହ ଲୋକଙ୍କ ଜୀବନଧାରଣ ମାନ ସହଜ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଲେ ପ୍ରଧାନମନ୍ତ୍ରୀ। ଭାରତ ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ଏବଂ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ଦ୍ୱିତୀୟ ଗ୍ରୁପ୍ର ସୁପର 8 ପର୍ଯ୍ୟାୟ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି। ସମ୍ବାଦ ଶେଷ ହେଲା।